ଯଦି ଆଉ କାହାକୁ ବାହାହେଇଯିବ ନା କ'ଣ? ବାଦଲଙ୍କୁ କହିବାକୁ ପଡ଼ିବ।
ବାଦଲ ଜାଣିଲୁ ଗେଲିକୁ ଦେଖିବାକୁ ଆସିଛନ୍ତି?
ମୁଁ ମୁଁ ନିଜ ଆଖିରେ ଦେଖି ଆସିଲି। ମୋତେ ଲାଗୁଛି ସେ ତତେ ବାହା ନ ହୋଇପାରେ।
ଆରେ ଆରେ ତୁ ଚାଲେ, ତୁ କିଛି ଜାଣିପାରୁନୁ ନା କ'ଣ? ଆରେ ଚାଲେ।
ରାଜୁ ଯାହା କହୁଛି କ'ଣ ସତ?
ହଁ ସତ, ଆପଣଙ୍କ ଚଏସ୍ ଠିକ୍, କିନ୍ତୁ ଆପଣଙ୍କ ଚଏସ୍ରେ ମୁଁ ଏକମତ ନୁହଁ। ମୁଁ ଏ ଗାଁର ଝିଅ, ଏ ଗାଁରେ ରହିକି ମୁଁ ମୋ ବାପା ମାଆଙ୍କର ସେବା କରିବି।
ମୁଁ ଜାଣିଥିଲି ତମେ ସେମିତି କେବେ ବି କରିବନି, କାହିଁକି ନା ତମେ ହେଉଛ
କ୍ୟୁଟ୍ ଗେଲି।
ନିଅ ଆମ୍ବଟା ଧର ଗୋଟେ ମିନିଟ୍।